ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ କୃଷି ଯନ୍ତ୍ରପାତିର ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାକୁ ଚଳିତ ବର୍ଷ ଚାରୋଟି ସ୍ଥାନରେ ଆଞ୍ଚଳିକ କୃଷିମେଳା ଅନୁଷ୍ଠିତ ହେବ। କେନ୍ଦୁଝର, ବଲାଙ୍ଗୀର, ଜୟପୁର ଓ ବ୍ରହ୍ମପୁରରେ ଏହି ମେଳା ଅନୁଷ୍ଠିତ ହେବ। ଏହାବ୍ୟତୀତ 26ଟି ଜିଲ୍ଲାସ୍ତରୀୟ ଓ 28ଟି ଉପଖଣ୍ଡସ୍ତରୀୟ ମେଳାର ଆୟୋଜନ କରାଯିବ। ଚଳିତ ଆର୍ଥିକ ବର୍ଷରେ 84,407 କୃଷି ଯନ୍ତ୍ରପାତି ଯୋଗାଣ ପାଇଁ ଚାଷୀମାନଙ୍କୁ 390 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ମାଣ୍ଡିଆ, ଜଅ ଭଳି ବିଭିନ୍ନ କ୍ଷୁଦ୍ର ଶସ୍ୟ ଚାଷକୁ ପ୍ରୋହାହନ ଦିଆଯିବାକୁ ସରକାର ନିଷ୍ପଭି ନେଇଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ରାଜ୍ୟରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ ଆସନ୍ତା 15 ତାରିଖରେ ଶେଷ ହେବ। ଏହାଦ୍ୱାରା ଠିକ୍ ଭାବେ ଫସଲର କ୍ଷେତ୍ର ବା ଅଞ୍ଚଳ ଜଣାପଡ଼ିବା ସହିତ ଚାଷୀମାନଙ୍କୁ ଫସଲ ବାବଦରେ ବୈଜ୍ଞାନିକ ପରାମର୍ଶ ଓ ସୂଚନା ଦିଆଯାଇପାରିବ। ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର କାର୍ଯ୍ୟକାରିତା ନେଇ ଗତକାଲି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରରେ ଅନୁଷ୍ଠିତ ଆଭାସୀ ବୈଠକରେ ଶ୍ରୀ ଆହୁଜା ଆବେଦନକାରୀଙ୍କ ପାଖରେ ଶୀଘ୍ର ଫର୍ମ ପହଞ୍ଚାଇବା ନେଇ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଏହି ଅବସରରେ ସେ ଆବେଦନ ପ୍ରକ୍ରିୟାରେ ସହଯୋଗ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶଂସା କରିଥିଲେ। ଯୁକ୍ତ 2 ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ଅନ୍ଲାଇନ୍ ମାଧ୍ୟମରେ ପାଠ ପଢ଼ାଯିବ। ଯୁକ୍ତ 2 ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍କାର୍ଟ କ୍ଲାସ୍ରୁମ୍ ପ୍ରସ୍ତୁତ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ବିଶେଷଜ୍ଞ ଚୟନ ଶେଷ ହେବା ପରେ 12 ତାରିଖରୁ ଦିଗ୍ଦର୍ଶନ କ୍ଲାସ୍ ଆରମ୍ଭ ହେବ ଏବଂ ଆସନ୍ତା 17 ତାରିଖରୁ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ। ପ୍ରତି ସପ୍ତାହରେ 4 ଦିନ ଅପରାହ୍ନ 2:00 3:30 ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ପାଠପଢ଼ା ହେବ। ଟାଟାନଗର ବ୍ରହ୍ମପୁର ମଧ୍ୟରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଗତକାଲି ପରୀକ୍ଷାମୂଳକ ଯାତ୍ରା ହୋଇଛି। ଗତକାଲି ଅପରାହ୍ନ 2:15 ବନ୍ଦେ ଭାରତ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚଥିଲା। ଏହି ଟ୍ରେନ୍ରେ ମୋଟ 8 କୋଚ୍ ମଧ୍ୟରୁ 7 ଶୀତତାପ ନିୟନ୍ତ୍ରିତ ଚେୟାର କାର୍ ଓ ଗୋଟିଏ ବଗି ଆରାମଦାୟକ ଚେୟାର କାର୍ ବର୍ଗର ରହିଛି। ଏଥିରେ ମୋଟ 560 ସିଟ୍ ରହିଛି। 45 ରହଣି ପରେ ଅପରାହ୍ନ 3:00 ବେଳେ ଏହି ଟ୍ରେନ୍ ଟାଟାନଗର ଅଭିମୁଖେ ଯାତ୍ରା କରିଥିଲା। ଏହି ଟ୍ରେନ୍ ଚଳାଚଳ ଫଳରେ ବ୍ରହ୍ମପୁରକୁ ଦ୍ୱିତୀୟ ବନ୍ଦେ ଭାରତ ସେବା ମିଳିବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଆଜି ସୋମନାଥ ବ୍ରତ ଓ ଷଠୀ ଓଷା ପାଳନ କରାଯାଉଛି। ପିଲାମାନଙ୍କୁ ଦୀର୍ଘାୟୁ କାମନା କରି ମା'ମାନେ ଷଠୀ ଓଷାରେ ଷଠୀଦେବୀଙ୍କ ପୂଜା କରାଯିବାର ପରମ୍ପରା ରହିଛି। ଏହି ପୂଜାରେ ମା'ଙ୍କ ପାଖରେ 6 ପ୍ରକାରର ଭୋଗ ଲାଗି ହୋଇଥାଏ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ଡାଙ୍ଗମାଳ ରେଞ୍ଜର 3 ଟିମ୍ ଓ ରାଜନଗର ରେଞ୍ଜର 1 ଟିମ୍ ଦ୍ୱାରା ଆସନ୍ତା 13 ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ। ଗଣନା କାର୍ଯ୍ୟରେ 20 ବନ କର୍ମଚାରୀ ପ୍ରତିଦିନ ସକାଳ 6:00-9:00 ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ଗଣନା କରିବେ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ 11 ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାର ବାଳିକା ବର୍ଗରେ ନୈନିକା ସାହୁ ଚାମ୍ପିୟନ୍ ହୋଇଛନ୍ତି। ସେହିଭଳି ବାଳକ ବର୍ଗରେ ମନୀଷ ବିଜୟୀ ହୋଇଛନ୍ତି। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଗତିଶୀଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 2 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 25 ଜିଲ୍ଲାର କେତେକ ସ୍ଥାନରେ ଗଡ଼ଗଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ମଧ୍ୟ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।